ಮೋಹಗಳು ಒದಗಿ ಅದು ತಿರಸ್ಕಾರ ಪರಮಾಣಿ. ಈ ಭಾಗವತರ ದಶಮ ಸ್ಕಂದ ಅಧ್ಯಾಯ ಈ ಅಧ್ಯಾಯ ಶಿಷ್ಯ ಕೋಸಂತಿ ಶ್ರೀಕೃಷ್ಣರ ಮುಖ ಮೇಲೆ ವಿಶ್ವರೂಪ ಪ್ರದರ್ಶನ. ಸಪ್ತಮ ಅಧ್ಯಾಯ ವಿಶ್ವರೂಪ ಭಗವಾನ ದೇಖಿಸಿ ବର୍ଣ୍ଣନା କରାଯାଇଛି. ଏଠି ମଧ୍ୟ ମା ଯଶୋଦା କୃଷ୍ଣଙ୍କର ପାଟି ଭିତରେ ମୁଖ ଭିତରେ ଏ ସମାଜ ବିଶ୍ୱକୁ ଦର୍ଶନ କରିବେ. ବିଶ୍ୱ ବ୍ରହ୍ମାଣ୍ଡ 50 କୋଟି ଯୋଜନ ଆଉ 400 କୋଟି ମାଇଲ ଏ ଭୌତିକ ଜଗତର ବିସ୍ତାର. ତେଣୁ ଏଇ 400 କୋଟି ମାଇଲର ବିଶ୍ୱ ଭଗବାନଙ୍କର ଛୋଟ ମୁଖ ମଧ୍ୟରେ ରହିଛନ୍ତି. କାଲି ଯେ ସେଇ ବିଶ୍ୱ ରହିଛନ୍ତି ତାହା ନୁହଁ, ଅନେକ ବିଶ୍ୱ ବ୍ରହ୍ମାଣ୍ଡ ଏହିଭଳି ଭାବରେ ଅନେକ ବିଶ୍ୱ ବ୍ରହ୍ମାଣ୍ଡ ଭଗବାନଙ୍କ ପ୍ରତି ଲୋମ ଉପରେ ବିରାଜମାନ କରନ୍ତି. ତେଣୁ ମା ଯଶୋଦା ଯଦିଓ କୃଷ୍ଣ କୃଷ୍ଣ ଭଗବାନ ଯେତେ ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ସେ ଦେବେରେ ତାଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ. ଇଏ ହେଉଛି ଐଶ୍ୱର୍ଯ୍ୟ ଏବଂ ମାଧୁର୍ଯ୍ୟ ଭିତରେ ତଫାତ୍. ଭଗବାନ ମଥୁରାରେ ଏବଂ ଦ୍ୱାରକାରେ ତାଙ୍କର ଐଶ୍ୱର୍ଯ୍ୟକୁ ସମସ୍ତେ ଜାଣନ୍ତି, ଭଗବାନ ବୋଲି ତାକୁ ଜାଣନ୍ତି ସମସ୍ତେ. ଭଗବାନ କୃଷ୍ଣ ହେଉଛନ୍ତି ଭଗବାନ, କାରଣ ତାଙ୍କର ଐଶ୍ୱର୍ଯ୍ୟ ସେଠି ଲୋକମାନେ ବା ସେଠିକାର ଯେଉଁମାନେ ଅଛନ୍ତି ସେମାନେ ଭଗବାନଙ୍କ ଐଶ୍ୱର୍ଯ୍ୟ ଭିତରେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି. ଯେମିତି ଆମେ ଦେଖିବା ଉଦ୍ଧବ, ଉଦ୍ଧବ ଭଗବାନଙ୍କର ସକା ଭଳି ଉଦ୍ଧବ ଭଗବାନଙ୍କୁ କୃଷ୍ଣଙ୍କୁ ଭଗବାନ ବି ଜାଣନ୍ତି. ଯଦି ଐଶ୍ୱର୍ଯ୍ୟ ଜ୍ଞାନ ରହିଛି କିନ୍ତୁ ସେ ଯେତେବେଳେ ଆସିଛନ୍ତି ବୃନ୍ଦାବନ ସେ ଭାବୁଛନ୍ତି ମୋର ବହୁତ ଜ୍ଞାନ ଅଛି. ଉଦ୍ଧବ ବୁଦ୍ଧି ସତମ ବୋଲି କୁହାଯାଉଛି, ବୁଦ୍ଧି ଶ୍ରେଷ୍ଠ ବୁଦ୍ଧି ତାଙ୍କର ରହିଛି ଉଦ୍ଧବଙ୍କର, କାରଣ ସେ ହେଉଛନ୍ତି ଦେବତାମାନଙ୍କର ଗୁରୁ, ଗୁରୁ ବୃହସ୍ପତିଙ୍କର ଶିଷ୍ୟ, ବହୁତ ଜ୍ଞାନ ତାଙ୍କର ଅଛି. ତେଣୁ ସେ ଭାବୁଛନ୍ତି ବୃନ୍ଦାବନ ଗୁରୁମାନେ ସେମାନେ ତ ପାଠ ପଢ଼ି ନାହାନ୍ତି, ଦସ୍ତଖତ କରିପାରୁନାହାନ୍ତି, ଆଉ ଶାସ୍ତ୍ର ଅଧ୍ୟୟନ କରିବା କଥା କ'ଣ କହିବା, ତେଣୁ ଏମାନେ କିଛି ଜାଣିପାରନ୍ତି ଭଗବାନଙ୍କ ବିଷୟରେ, କୃଷ୍ଣଙ୍କ ବିଷୟରେ, କୃଷ୍ଣଙ୍କର ଐଶ୍ୱର୍ଯ୍ୟ ବିଷୟରେ. ତେଣୁକରି ସେ ଯେତେବେଳେ ଯାଇକରି ବୃନ୍ଦାବନରେ ଭଗବାନଙ୍କୁ ପଠାଉଛନ୍ତି, ଭଗବାନଙ୍କ ବିରୋଧରେ ଗୋପୀମାନେ ସନ୍ତପ୍ତ ହୋଇ ରହିଛନ୍ତି. ତେଣୁ ଉଦ୍ଧବ ଚିନ୍ତା କରୁଛନ୍ତି ମୁଁ ତାଙ୍କୁ ଯେଉଁ ଜ୍ଞାନ ଦେବି ସେ ଜ୍ଞାନ ଦ୍ୱାରା ଲୋକମାନେ ତାଙ୍କର ଯେଉଁ ବୀର ଯନ୍ତ୍ରଣାରୁ ମୁକ୍ତ ହେଇଯିବେ. କିନ୍ତୁ ସେ ତାଙ୍କୁ କ'ଣ ଜ୍ଞାନ ପ୍ରଦାନ କରିବେ, ଗୋପୀମାନଙ୍କର ଯେଉଁ ପ୍ରେମ ଦେଖି ସେ ନିଜକୁ ଧିକ୍କାର କରିଛନ୍ତି. ଯଦିଓ ତାଙ୍କର ଭଗବାନଙ୍କର ଐଶ୍ୱର୍ଯ୍ୟ ବିଷୟରେ ବହୁତ ଜ୍ଞାନ ରହିଛି, କିନ୍ତୁ ସେ ଭଗବାନ ପ୍ରାର୍ଥନା କରୁଛନ୍ତି ସେଇ ଅପାଠୁଆ ଯେଉଁମାନେ ପାଠ ପଢ଼ିନାହାନ୍ତି, ଯେଉଁମାନେ ମୂର୍ଖ ଗୋପାଳୀ ଗୋପାଳମାନେ ଅତି ଯେଉଁ ବର୍ଣ୍ଣାଶ୍ରମ ଧର୍ମରେ ବହୁତ ନିମ୍ନ ସ୍ତରରେ ଅଛନ୍ତି, ବୈଶ୍ୟ ତୃତୀୟ ସ୍ତରରେ ଅଛନ୍ତି, ବ୍ରାହ୍ମଣ କ୍ଷତ୍ରିୟ ତୃତୀୟ ସ୍ତରରେ ଆସୁଛନ୍ତି ବୈଶ୍ୟମାନେ, ତେଣୁ ସେମାନଙ୍କର ପାଦ ଧରି ସେ କାମନା କରିଛନ୍ତି, ଭଗବାନ ପ୍ରାର୍ଥନା କରିଛନ୍ତି. ଆଶା ମହୋ ଚରଣରେଣୁ ଦୁଷାମହଂ ଶ୍ୟାମ ବୃନ୍ଦାବନେ କିମପି ଗୁଣରତୋଷଧିନା ଯାଦୁଶୋଧନାର୍ଥପଥଂ ଚରିତ୍ୱା ବୀଜୋପଦୀ ସୁଖୀ ମୌଜା. ସେ ଭଗବାନ ପ୍ରାର୍ଥନା କରୁଛନ୍ତି ମୋର ଏ ଆଶା ଅହୋ ଆଶ୍ଚର୍ଯ୍ୟ ହେଉଛନ୍ତି ଗୋପୀମାନଙ୍କ ପ୍ରେମ ଦେଖି, ସେ ମଧ୍ୟ ଭଗବାନ ପ୍ରେମ କରନ୍ତି କିନ୍ତୁ ତାଙ୍କର ପ୍ରେମ ତୁଳନାରେ ଗୋପୀମାନଙ୍କର ଯେଉଁ ପ୍ରେମ ଏଇଟାକୁ ଦେଖି ସେ ନିଜର ପ୍ରେମକୁ ତୁଚ୍ଛ ବୋଲି ଭାବୁଛନ୍ତି. ତେଣୁ ସେ ଆଶ୍ଚର୍ଯ୍ୟ ହିଁ ବସୁ ଦେବୁ ସେହି ବୃନ୍ଦାବନ ଗୋପୀମାନଙ୍କର ଚରଣରେ ପ୍ରାପ୍ତ ହେବା ପାଇଁ ସେ ଚାହୁଁଛନ୍ତି, କାମନା କରୁଛନ୍ତି, କିନ୍ତୁ ତାଙ୍କୁ ତା ଚରଣରେ ମାଗିଲେ ସେ ତ ଦେବେ ନାହିଁ, ତେଣୁ ସେ କହୁଛନ୍ତି ବୃନ୍ଦାବନ ଦେଉଛନ୍ତି ନା ଏଇ ବୃନ୍ଦାବନରେ ଯଦି ଗୋଟେ ଛୋଟ ଗୁର୍ମ ହେଇକି ଛୋଟ ଲତା ହେଇକି ମୁଁ ଜନ୍ମ ନେବି ବା ରହିବି, ତେଣୁ ଗୋପୀମାନେ ଯେତେବେଳେ କୃଷ୍ଣଙ୍କ ବିରହରେ ବିଚରଣ କରୁଥିବେ ତାଙ୍କର ପଦ ପ୍ରେମ ମୁଁ ପ୍ରାପ୍ତ ହେବି, ତେଣୁ ସେ ପ୍ରାର୍ଥନା କରିଛନ୍ତି ଆଶା ମହୋ ଚରଣରେ ବୃନ୍ଦାବନ କିମ୍ବା ଗୁର୍ମ ଦୋଷ ଦିନା ଯାହା ସଦନ ଆଦ୍ୟ ପ୍ରଥମ ହିନ୍ଦୁଆ ବିମାନଙ୍କ ପ୍ରେମ କିଭଳି ଏତେ ଉନ୍ନତ ସ୍ତରର ନା ଯାହା ଦୁଷ୍ଟର୍ଯ୍ୟ ଯାହାକୁ ତ୍ୟାଗ କରିହେବ ନାହିଁ, ସ୍ୱଜନ ଯେଉଁ ରହିଛି ଯାହା ଦୁଷ୍ଟର୍ଯ୍ୟ ସ୍ୱଜନ ଆର୍ଯ୍ୟ ପ୍ରଥମ ହେଇଥିବା ଯେଉଁ ବେଦ ବିଧି ଇତ୍ୟାଦି ରହିଛି ଏସବୁ ସେ ନିଜର ନିଜ ଧର୍ମମାନଙ୍କୁ ସ୍ୱଜନ ଆର୍ଯ୍ୟ ପ୍ରଥମ ହେଇଥିବା ଭେଜୁ ମୁକୁନ୍ଦ ପଦବୀ ଭଗବାନଙ୍କ ପାଦପଦ୍ମକୁ ଆଶ୍ରୟ ହେବା ପାଇଁ ସବୁକିଛି ସେ ତ୍ୟାଗ କରିଥିଲେ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଛନ୍ତି ଅଷ୍ଟାଦଶ ଅଧ୍ୟାୟ ଛଅଷଠି ଶ୍ଳୋକରେ ଯେ ସର୍ବଧର୍ମାନ ପରିତ୍ୟଜ୍ୟ ନାମିକମ୍ ଶରଣଂ ବ୍ରଜ, ସର୍ବଧର୍ମାନ ପରିତ୍ୟଜ୍ୟ ସବୁକିଛି ତ୍ୟାଗ କର ଯାହାକି ଗୋପୀମାନେ କରିଥିଲେ। ସେଥିପାଇଁ ଏକଥା ଯେତେବେଳେ କହୁଛନ୍ତି ଭଗବାନଙ୍କ ମୁଖରେ ବ୍ରଜ ଶବ୍ଦ ଆସିଯାଉଛି, ବ୍ରଜ ଶବ୍ଦ କହିଲେ ବୃନ୍ଦାବନ ପ୍ରତି ସେ ଚିନ୍ତା କରୁଛନ୍ତି, ଯଦିଓ ସେ ରହିଛନ୍ତି କୁରୁକ୍ଷେତ୍ରରେ ଶହେ ବର୍ଷ ତଳର ଘଟଣା ଅଶି ନବେ ବର୍ଷ ତଳର ଘଟଣା ତାଙ୍କ ମନେ ପଡ଼ିଯାଉଛି, ଆଉ ସେ ସୁନ୍ଦର ବୋଲି ସେମାନେ କହନ୍ତି ଯେ ବ୍ରଜ ଶବ୍ଦ ସେ କାହିଁକି ବ୍ୟବହାର କଲେ ଭଗବାନ କରିବାର ଉଦ୍ଦେଶ୍ୟ ହେଉଛି ତାଙ୍କର ସେଇ ବ୍ରଜ ଗୋପୀମାନଙ୍କର ଯେଉଁ ପ୍ରେମ ରହିଛି ସେଇ ପ୍ରେମକୁ ତାଙ୍କ ଆସିଲା ମନରେ ଆସିଲା, ସେଥିପାଇଁ ତାଙ୍କର ପଦ୍ମମୁଖରୁ ଏହି ଶବ୍ଦଟି ନିର୍ଗତ ହେଲେ ନାମିକମ୍ ଶରଣଂ ବ୍ରଜ, ବ୍ରଜ ଶବ୍ଦଟି ଆସିଗଲେ। ଯାହା ହେଉ ଗୋପୀମାନଙ୍କ ପ୍ରେମ ଭଗବାନଙ୍କର ଭଗବତ୍ତା ଯେଉଁ ଐଶ୍ୱର୍ଯ୍ୟ ରହିଛି ସେ ଐଶ୍ୱର୍ଯ୍ୟକୁ ସେ ଜାଣିପାରନ୍ତି ନାହିଁ, ଦେଖିକି ମଧ୍ୟ ମଧ୍ୟ ପିଲା ଭଳିଆ ସେମାନେ କାର୍ଯ୍ୟ କରନ୍ତି, କାରଣ ସେଠି ମାଧୁର୍ଯ୍ୟ ରହିଛି, ତେଣୁ ଯେଉଁଠି ମାଧୁର୍ଯ୍ୟ ରହିଛି ସେଠି ଐଶ୍ୱର୍ଯ୍ୟ ଛପିକି ରହିଛି। ତେଣୁ ବୃନ୍ଦାବନରେ ସେଥିପାଇଁ ଭଗବାନ କୁହନ୍ତି ଭଗବାନ ହେଉଛନ୍ତି ମଥୁରାରେ ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣ, ମଥୁରାରେ ସେ ହେଉଛନ୍ତି ପୂର୍ଣ୍ଣ ଦ୍ୱାର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ, ପୂର୍ଣ୍ଣର କିଛି ଆଉ ନାହିଁ ଉଦ୍ଧାର କିଛି ନାହିଁ, କିନ୍ତୁ ତଥାପି ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ସେ ଲୀଳାକୁ ଯଦି ଆମେ ଅନୁଧ୍ୟାନ କରିବା ତାହେଲେ ଦେଖିବା ଭଗବାନଙ୍କର ଯଦିଓ ସେ ଅଛନ୍ତି ପୂର୍ଣ୍ଣ ତାଙ୍କର କୌଣସି ଅପୂର୍ଣ୍ଣତା ନାହିଁ, କିନ୍ତୁ ତା ଦେହରେ ମଧ୍ୟ ଭେଦ ରହିଛି, ଭଗବାନ ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ, ଆଚାର୍ଯ୍ୟମାନେ ଏହିଭଳି ଭାବରେ ବ୍ୟାଖ୍ୟା କରିଛନ୍ତି। ତେଣୁ ଭଗବାନଙ୍କର ଏହି ବ୍ରଜ ଲୀଳା ସବୁ ଚାଲିଛି ଇଏ ହେଉଛି ମାଧୁର୍ଯ୍ୟ ଲୀଳା, ତେଣୁ ଭଗବାନ ଯେତେ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ଅନ୍ୟମାନେ ଏ ଐଶ୍ୱର୍ଯ୍ୟଟାକୁ ଦେଖିକରି ତାଙ୍କୁ ଭଗବାନ ବୋଲି ପୂଜା କରନ୍ତି ନାହିଁ, ତାଙ୍କୁ ତିରସ୍କାର କରନ୍ତି। ଏକାଦଶ ଅଧ୍ୟାୟ ବର୍ଣ୍ଣନା କରାଯିବ ଗୋପୀ ସ୍ତୋମିତ ନୃତ୍ୟ, ଗୋପୀମାନେ କୃଷ୍ଣଙ୍କୁ କହିବେ ଯେ ମୁଁ ତୁମକୁ ଏଇ ଲହୁଣୀ ଦେବି ବା ଏ ସନ୍ଦେଶ ଦେବି, ତେଣୁ ନୃତ୍ୟ କରେ ଯଦି ମୁଁ ଦେବି, ତେଣୁ ଗୋପୀ ସ୍ତୋମିତ ନୃତ୍ୟ ଭଗବାନ ବାଳ କଚି ବର୍ଣ୍ଣନା କରିବେ ସେମିତି ଗୋଟେ କଣ୍ଢେଇ ନଚା ତାର କଣ୍ଢେଇମାନଙ୍କୁ ସୂତା ମାଧ୍ୟମରେ ଯେଭଳି ଭାବେ ନଚାଏ ଭଗବାନ ଦାରୁ ଯନ୍ତ୍ରବତ ବୋଲି କୁହାଯାଉଛି, ଗୋଟେ ଦାରୁ ଯନ୍ତ୍ର ଭଳି ଭଗବାନ ତାଙ୍କ କଥାରେ କାର୍ଯ୍ୟ କରନ୍ତି। ତେଣୁ ଭଗବାନଙ୍କର ବୃନ୍ଦାବନରେ ଏସବୁ ଯେଉଁ ଯେଉଁ ଐଶ୍ୱର୍ଯ୍ୟ ଅଛି ସେ ଛପିକି ରହିଛି, ସେଠି ତାଙ୍କର ଭଗବାନଙ୍କର ମାଧୁର୍ଯ୍ୟ ପ୍ରକାଶ ପାଏ। ତେଣୁ ମା ଯଶୋଦା ଯେଉଁ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଯେଉଁ ଭଗବାନଙ୍କର ବାଲ୍ୟ ବିକାଶ ବର୍ଣ୍ଣନା କରାଯାଉଛି, ଗୋଟେ ଥରେ ଭଗବାନ एकांत स्थान रे जैकि माटी भक्कान मुदा मुदा माटी माटी को भक्कान कर सकते बजार आज को खाद्य हिसाब से ग्रहण कर सकते तेनालीरें कि सांग भाग मानी सुबल सुदाम मधुमंगल सुख कृष्ण इत्यादि सब सांग मानकर अच्छा ना सब आस सब आस माँ को कहते कृष्ण बर्तन माटी खाई बलराम निजे आसंग सब बलराम आसी माँ यशोदा को कथा कह तेनालीरें शुणी माँ बहुत चिंतित होती कृष्ण मटी खाइले साधारण मटी खाइले रोग हम इत्यादि ये सब चिंता कर यशोदा माँ बहुत चिंतित हो जाए तेणु सी कौन कर सा करे कृष्ण जाए सांगे सांगे कृष्ण को धरीपी सी हाथ में धरीपी सी कहीं धरीपी सी ना कार्य पड़े चंचल मन स्थिर रोजी से तेणु कार्य पड़े से हाथ में धरीपी सा करे कृष्ण उपालव्यते उपालव्य भर्सना गाड़ी करने जो भर्सना करना कर कृष्ण हित कर कृष्ण जो मटी खाइए रोग हम भगवान को रोग है भगवान बना कर वृंदावन जिले वृंदावन कौन मथुरा कौन द्वारा कौन सब जिले भगवान कौन से रोग नहीं भागवत भगवान कहते आहार विषय कहते भगवत सप्ताह सप्ताह भगवान कहते आयु सत्व बड़ा सुख प्रीति दुर्घटना आयु सत्व बड़ा सुख प्रीति दुर्घटना रसिया स्निग्धा स्थिर आहार सात्विकी क्रिया जदि जे सत्यगुण खाद्य ग्रहण करेंगे तरह से निरोग हे कि तम गुण रजगुण खाद्य जब जन ग्रहण करेंगे तरह जगन्नाथ जात जाम गतरस कृतिम पर्जु सीतम तेज उचिष्ट चाम आहार तामस दिया कटु अम्ल लवण अतिष्ण तीक्म रुक्म विधायन आहार राश श्रेष्ठा दुख शोक अमय प्रदान आम एक रोग जदि आम रजगुण तमगुण खाद्य ग्रहण करवा रोग हम तेनाली सत्यगुण खाद्य ग्रहण करा रोग हम ना कि भगवान जो 125 वर्ष अधिक भगवान विलास रही भगवान कौन से रोग नहीं रोग कौन से रोग ही थे भगवान अभिनय कले रोग अभिनय कले जर जर ही भगवान अभिनय कर महिषी मैंने अच्छा 16,108 प्राणी अच्छा से मैंने आम बहुत सेवा कर भगवान कृष्ण सेवा कर बहुत 16,108 प्रासाद रही समस्त राणी गोटे राजमहल भगवान निर्माण कर सब राजमहल सब प्रकार ऐश्वर्य रही बहुत प्रकार धन संपद इत्यादि भरी रही बहुत सुंदर प्राकृतिक परिवेश रही बहुत दासदास रही किंतु तथापि राणी मैंने राणी मैंने बहुत धनी व्यक्ति हेले पिता बहुत धनी व्यक्ति हेले साधारण जो धनी व्यक्ति से निजे किसी कार्य करते ना सेवक सेविका मैंने कार्य करते किंतु से निजे भगवान सब सेवा से करते दासी मान को सेवा करने दिखती ना निजे सब सेवा करते तेणु राणी मैंने कहते आम भगवान कृष्ण बहुत प्रिय बहुत सेवा करेणु ଭଗବାନ କୃଷ୍ଣ ସେ ଦେଖିବା ପାଇଁ ଚାହିଁଲେ ଯେ ପ୍ରକୃତରେ ତାଙ୍କର କିଏ ପ୍ରିୟ। ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ତାଙ୍କର କିଏ ପ୍ରିୟ। ମଧ୍ୟସ୍ଥା ସର୍ବଭୂତାନାମ ମୈତ୍ର କରୁଣ ଏବଚ ନିର୍ମମ ନିରହଙ୍କାର ସମଦୁଃଖ ସର୍ବକ୍ଷମୀ ସନ୍ତୁଷ୍ଟ ସତତ ଯୋଗୀ ଯଦାତ୍ମା ଦୃଢ଼ ନିଶ୍ଚୟ ମୟ ଅର୍ପିତ ମନବୃତ୍ତି ଯୋଗ ଭକ୍ତ ସମେତ ପ୍ରିୟ। ଏମିତି ଅନେକ କଥା କହିଛନ୍ତି ଯେଉଁମାନେ ମୋର ପ୍ରିୟ। କିନ୍ତୁ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ସବୁଠାରୁ ପ୍ରିୟ ତ ମୋର କିଏ ଜୟମ ପରମ ଗୁହ୍ୟମ ମଦ ଭକ୍ତିଷୁ ଅଭିଭାଷତି ଭକ୍ତି ମୟୀ ପରାକୃତ ମହାମବଶ୍ୟ ପ୍ରଶଂସ୍ୟ ନ ଚ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିତ୍ ମେ ପ୍ରିୟକୃତମ ଭବିତା ନଚନ ତସ୍ମାତ୍ ଅନ୍ୟ ପ୍ରିୟତର ଭୁଲି। ଯେଉଁମାନେ ଏ ଭଗବତ ଗୀତାରେ ଯେଉଁ ତିନି ପ୍ରକାର ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ, ତେଣୁ ଏହି ଗୁହ୍ୟତମ ଜ୍ଞାନକୁ ଯେଉଁମାନେ ମଦ ଭକ୍ତେଶ୍ୱର ଅଭିଭାଷତି ମୋର ବର୍ତ୍ତମାନ କାଳରେ ପ୍ରଚାର କରନ୍ତି ତାଙ୍କଠାରୁ କେହି ମୋର ଅଧିକ ପ୍ରିୟତମ ନୁହନ୍ତି। ଅତୀତରେ କେହି ନଥିଲେ ଭବିଷ୍ୟତ କେହି ହେବେ ନାହିଁ। ତେଣୁ ଯାହା ଭଗବତ ଗୀତାରେ ଏଇଟା କହିଛନ୍ତି ଥିଓରିଟିକାଲି କହିଛନ୍ତି ପ୍ରାକ୍ଟିକାଲି ଦେଖେଇ ଦେଇଛନ୍ତି କିଏ ତାଙ୍କ ପ୍ରିୟ। ଥରେ ଦ୍ୱାରକାରେ ଭଗବାନ ଜ୍ୱର ଭଗବାନ ଅଭିନୟ କରିଛନ୍ତି ଭଗବାନଙ୍କ ଜ୍ୱର ହେଇଯାଇଛି 105°C ଟେମ୍ପରେଚର ହେଇଯାଇଛି। ତେଣୁ ବୈଦ୍ୟମାନ କଥା ହେଉଛି ବୈଦ୍ୟମାନେ ସେଟା ତାଙ୍କର ରୋଗର ନିଦାନ ପାଇଁ ବିଭିନ୍ନ ପ୍ରକାର ଔଷଧ ପ୍ରଦାନ କରୁଛନ୍ତି କିନ୍ତୁ ଯେତେ ଯାହା କରନ୍ତି ଭଗବାନଙ୍କର ରୋଗ କମୁନି ଭଗବାନ ଜ୍ୱର କମୁନି ତାତି କମୁନି। ତେଣୁ ନାରଦମୁନିଙ୍କୁ ସେମାନେ ଖବର ଦେଲେ ଦ୍ୱାରକା ରାଣୀମାନେ ସେ ନାରଦମୁନି ଆସି କହିଲେ ଭଗବାନଙ୍କ ରୋଗ ଭାଗଟା ନୁହଁ। ତେଣୁ ସେ ଯାଇ ତାକୁ ପଚାରିଲେ ଯେ ଆପଣ ଆପଣଙ୍କ ରୋଗର ନିଦାନ ବର୍ଣ୍ଣନା କରନ୍ତୁ। ଏ ଯେଉଁ ବିଭିନ୍ନ ରୋଗ ସବୁ ଆମର ହେଉଛି ଆୟୁର୍ବେଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଆମର ଯେଉଁ ଶରୀର ଅଛି ଏ ଶରୀର ତିନୋଟି ଧାତୁରେ ତିଆରି କପବାତ ପିତ୍ତ ତିନୋଟି ଧାତୁରେ ତିଆରି। ଏ ତିନୋଟି ଧାତୁ ଯଦି ଆମର ସମ ପରିମାଣରେ ରହିବ ତାହେଲେ ଜଣେ ସୁସ୍ଥ ରହିବ। ଆୟୁର୍ବେଦିକ ଶାସ୍ତ୍ରରେ ବିଶେଷ ଭଗବାନଙ୍କର ଗୋଟିଏ ଅବତାର ହେଉଛନ୍ତି ଧନ୍ୱନ୍ତରୀ। ଧନ୍ୱନ୍ତରୀ କେବଳ ତାଙ୍କର ନାମ ସ୍ମରଣ କଲେ ଜଣେ ରୋଗରୁ ମୁକ୍ତ ହୋଇଯିବ। ଆଉ ସେ ଧନ୍ୱନ୍ତରୀଙ୍କର କ'ଣ ରୋଗ ହେବ କିନ୍ତୁ ଭଗବାନଙ୍କର କ'ଣ ରୋଗ ହେବ ନାରଦ ମୁନି ଯେତେବେଳେ ପଚାରୁଛନ୍ତି ସେ କହୁଛନ୍ତି ମୋର ଏ ରୋଗ ଯଦି ଜ୍ୱର କେମିତି ଭଲ ହେବ ନା ତମେ ଯଦି ମୋତେ ଯିଏ ସବୁଠାରୁ ବେଶୀ ଭଲ ପାଉଛି ସବୁଠାରୁ ବେଶୀ ପ୍ରେମ କରୁଛି ତା ଯଦି ମୁଁ ପଦଧୂଳି ଆଣିକି ମୋ ମସ୍ତକରେ ଲଗେଇବି ତାହେଲେ କ'ଣ ରୋଗ ହେବ। ତେଣୁ ନାରଦମୁନିଙ୍କର ଠିକ ଅଛି ଆମେ ଆଣିକି ନେଇ ଆସିବା କହିକି ପ୍ରଥମେ ସେ 16,108 ରାଣୀଙ୍କ ପାଖକୁ ଯାଇଛନ୍ତି। ତାଙ୍କର ଜ୍ୟେଷ୍ଠ ରାଣୀ ହେଉଛନ୍ତି କିଏ ରୁକ୍ମିଣୀ। ଜ୍ୟେଷ୍ଠ ରାଣୀଙ୍କ ଆରମ୍ଭ କରି କନିଷ୍ଠ ରାଣୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଯାଇଛନ୍ତି 16,108 ରାଣୀ। ଥରେ ଦ୍ୱାରକାରେ ଭଗବାନ ଭଗବାନ ଲୀଳା କରୁଛନ୍ତି ନାରଦମୁନି ଯାଇ ଦେଖୁଛନ୍ତି ଭଗବାନ ଦର୍ଶନ ବର୍ଣ୍ଣନା କରାଯିବ କେଉଁଠି ଦେଖୁଛନ୍ତି ଭଗବାନ କୃଷ୍ଣ ତାଙ୍କର ପୁତ୍ରମାନଙ୍କ ସାଙ୍ଗରେ ବସି ଖେଳୁଛନ୍ତି କେଉଁଠି ଦେଖୁଛନ୍ତି ଭଗବାନ ବିଭିନ୍ନ ଯଜ୍ଞାନୁଷ୍ଠାନ କରୁଛନ୍ତି କେଉଁ ମହଲରେ 16,108 ମହଲ ରହିଛି କେଉଁଠି ଭଗବାନ ପ୍ରସ୍ତୁତ ହେଉଛନ୍ତି ଯିବା ପାଇଁ ରାଜସେବାକୁ ଯିବା ପାଇଁ କେଉଁଠି ଭଗବାନ ପୁତ୍ରର ବିବାହ ପାଇଁ ବ୍ୟବସ୍ଥା କରୁଛନ୍ତି ଏହିଭଳି ଭାବରେ ବିଭିନ୍ନ ସ୍ଥାନରେ ଭଗବାନ ବିଭିନ୍ନ ପ୍ରକାର ଲୀଳା କରୁଛନ୍ତି। ଏକ ସମୟରେ ଭଗବାନ 16,108 ଉପରେ ନିଜକୁ ବିସ୍ତାର କରି ଲୀଳା କରୁଛନ୍ତି। ଖାଲି ଯେ ଭଗବାନ ନିଜକୁ ବିସ୍ତାର କରିଛନ୍ତି ତା ନୁହଁ, ଆମର ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି ତାଙ୍କର ପିତା ମାତା ଏମାନେ ସମସ୍ତେ ମଧ୍ୟ ବିସ୍ତାର ହୋଇଛନ୍ତି 16,108 ଭାବରେ ବିସ୍ତାର ହୋଇଛନ୍ତି। ତେଣୁ ନାରଦମୁନି ସବୁ ମହଲକୁ ଯାଇଛନ୍ତି ତେଣୁ ସବୁ ମହଲକୁ ଯାଇକରି ରାଣୀମାନଙ୍କୁ ସବୁ କହୁଛନ୍ତି ଭଗବାନଙ୍କର ଯେଉଁ ଜ୍ୱର ହୋଇଛି ସେ କହୁଛନ୍ତି ତାଙ୍କ ଯଦି ତୁମେ ଯଦି ତାଙ୍କର ତମ ପଦରୁଣୀ ପଦରେଣୁ ପ୍ରଦାନ କରିବ ତାହେଲେ ସେ ତାଙ୍କୁ ମସ୍ତକରେ ଡକେଇଲେ ସେ ଜ୍ୱର ମୁକ୍ତ ହେବେ। କିନ୍ତୁ ରାଣୀମାନେ କହୁଛନ୍ତି ଆମର ପଦଧୂଳି ଦେବୁ ଭଗବାନ ପାଇଁ ଦେବୁ ଆମ ପଦଧୂଳି ଆମେ ନର୍କରୁ କ'ଣ କରିବୁ ନା ନା ଆମେ ଦେଇପାରିବୁନି। ତେଣୁ ସେ ଫେରି ଯାଉଛନ୍ତି ମଥୁରାକୁ ଯାଉଛନ୍ତି ମଥୁରାରେ ମଧ୍ୟ ମହାବିଷ୍ଣୁ ସମସ୍ତେ ମଥୁରା ନାରୀମାନେ। ତାପରେ ଭଗବାନଙ୍କର ନିର୍ଦ୍ଦେଶ କ୍ରମେ ସେ ବୃନ୍ଦାବନ ଯାଉଛନ୍ତି। ତେଣୁ ବୃନ୍ଦାବନର ଗୋପୀମାନଙ୍କର କୁହା ହେଲା ଯେ କୃଷ୍ଣଙ୍କର ଗୋପୀମାନଙ୍କୁ ନାରଦଙ୍କୁ ଦେଖି ଗୋପୀମାନେ ପଚାରୁଛନ୍ତି ଭଗବାନଙ୍କ ବିଷୟରେ, ସେମାନେ ତ ଭଗବାନଙ୍କ ବିରୋଧରେ ସତର୍କ ହୋଇ ରହିଛନ୍ତି। ଭଗବାନ 11 ବର୍ଷରେ ଚାଲିଯାଇଛନ୍ତି ମଥୁରାକୁ, ସେଠି 18 ବର୍ଷ ରହିଲେ, ତାପରେ ଦ୍ୱାରକାକୁ ଚାଲିଯାଇଛନ୍ତି, ଆଉ ବୃନ୍ଦାବନ ଫେରିନାହାନ୍ତି। ତେଣୁ ଭଗବାନଙ୍କ ବିରୋଧରେ ଗୋପୀମାନେ ବହୁତ ବିରହ ପାତ୍ରରେ ରହିଛନ୍ତି। ତେଣୁ ନାରଦଙ୍କୁ ଦେଖି ତାଙ୍କୁ ପଚାରୁଛନ୍ତି ଭଗବାନ କୃଷ୍ଣଙ୍କ ବିଷୟରେ ଯେ କିଭଳି ସେ ଅଛନ୍ତି। ତାଙ୍କୁ ଜ୍ୱର ହେଇଯାଇଛି, ଜ୍ୱର ହେଇଯାଇଛି ନା? ହଁ, ତାଙ୍କୁ ଜ୍ୱର ହେଇଯାଇଛି। ସେ କହୁଛନ୍ତି ତମେ ଯଦି ତମର ପାଦ କୋଟି ଦବ ପ୍ରଦାନ କରିବ, ତାଙ୍କ ମସ୍ତକ ଲଗେଇଲେ ଜ୍ୱରରୁ ମୁକ୍ତ ହେବ। ସାଙ୍ଗେ ସାଙ୍ଗେ ଗୋପୀମାନେ କହୁଛନ୍ତି ଦିଅ, ଯେତେ ଚାରି ପର୍ସେଣ୍ଟ ପାଦ। ତେଣୁ ଏଟା ଦେଖି ନାରଦମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ସେ କହୁଛନ୍ତି ତମର ପାଦଗୁଣି ଦବ, ଭଗବାନ କୃଷ୍ଣ ଲଗେଇବେ ତାଙ୍କ କଥାରେ, ତମେ ନର୍କୁ କ'ଣ କରିବ? ନା ଆମେ ନର୍କୁ ଯାଇ କି ଆମେ ଭିତ ନମ୍ବା ଭୟ କରୁନୁ, ଆମେ ଚାହୁଁଛୁ ଆମର ପ୍ରିୟତମ କୃଷ୍ଣ କେମିତି ନିରୋଗ ହୁଅନ୍ତୁ, ଜ୍ୱରରୁ ମୁକ୍ତ ହୁଅନ୍ତୁ, ଏଇଠି ଏଇଭଳିଆ ପ୍ରଦାନ କରୁଛନ୍ତି। କିନ୍ତୁ ମା ଯଶୋଦା ଭାବୁଛନ୍ତି ଯଦି କୃଷ୍ଣ ଯଦି ମାଟି ଖାଇବେ ତାହେଲେ ରୋଗ ହେବ, ତେଣୁ ହିତେଇ ସେ ବୋଲି କୁହାଯାଇଛି। ସା ଯଶୋଦା ସା ଗୃହିତା ପରେ କୃଷ୍ଣ ପାଳଧ୍ୟ ହିତେଇ ଶ୍ରେଣୀ, ତାଙ୍କର ହିତେଇ ସେ ଚାହୁଁଛନ୍ତି କେମିତି କୃଷ୍ଣ ନିରୋଗ ରୁହନ୍ତୁ, କେମିତି କୃଷ୍ଣ ଠିକ ଭାବେ ରୁହନ୍ତୁ, ଏଇ ଭାବରେ ଚିନ୍ତା କରିକି ହିତେଇ ଶ୍ରେଣୀ କ'ଣ କରୁଛନ୍ତି ନା ସା ଗୃହିତା ପରେ ହାତରେ ତାକୁ ଘଟିଛନ୍ତି କୃଷ୍ଣ ଉପାଲବ୍ୟ। ଉଦ୍ଦେଶ୍ୟ ହେଉଛି କ'ଣ ନା ତାଙ୍କୁ ଘର୍ଷଣା କରିବେ, ଉପାଲବ୍ୟ ତାଙ୍କୁ ଘର୍ଷଣା କରିବେ, ଗାଳି ଦେବେ, ଆକଟ କରିବେ, ଦଣ୍ଡ ଦେବେ, ନହେଲେ ସେ ବିଭିନ୍ନ ପ୍ରକାର ଉତ୍ପାଦ କରିବ, ଏଇ ଚିନ୍ତା କରି ସେ ଯାଉଛନ୍ତି ତାଙ୍କୁ ଦର୍ଶନ। ସହାୟ ହୋଇଥିବା ପରେ କୃଷ୍ଣ ଉପାଲବ୍ୟ ହିତେଇ ଶୁଣି ଯଶୋଦା ଭୟ ସମ୍ଭ୍ରମ ସମ୍ଭ୍ରତମ ଏକ୍ଷଣ ଚମ ଭାଷତ। ଯଶୋଦା ଭୟ କରିଯାଇଛନ୍ତି ଯେ କୃଷ୍ଣ ଯଦି ମାଟି ଖାଇବେ ତାହେଲେ ତାଙ୍କର ରୋଗ ହେବ। ମହାପ୍ରଭୁଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି, ମା ସଚୀ ମାତା କହୁଛନ୍ତି ମାଟି ଖାଇଲେ ରୋଗ ହୁଏ ଦେହ ଯାହା କ୍ଷୟ, ଭଗବାନଙ୍କର ସେ ଲୀଳାଟି କରିଛନ୍ତି ମହାପ୍ରଭୁ ଉପରେ। ତେଣୁ ମା ଦଶରା ଚିନ୍ତା କରୁଛନ୍ତି, ତେଣୁ ଭୟ ଭୟ ସମ୍ଭ୍ରମ ପ୍ରକ୍ଷଣ କ୍ଷମ, ତେଣୁ ଭୟ ଦେଖୁଛନ୍ତି କୃଷ୍ଣ ପକ୍ଷରେ ମାଟି ଖାଇଛି କି ତାର ପାଟିକୁ ଲକ୍ଷ୍ୟ କରୁଛନ୍ତି, ଭୟରେ ଲକ୍ଷ୍ୟ କରୁଛନ୍ତି। କାରଣ ଯଦି ମାଟି ଖାଇଲେ ତ ପେଟ ଖରାପ ହୋଇଯିବ, ରୋଗ ହେବ, ଏସବୁ ଚିନ୍ତା କରୁଛନ୍ତି। ତେଣୁ ଅଭାସତା ତେଣୁ ବର୍ତ୍ତମାନ ତାଙ୍କୁ କହିଲେ କୃଷ୍ଣ କହୁଛନ୍ତି କ'ଣ ନା କସ୍ମାତ୍ ମୃଦ ମଦାନ୍ତାତ୍ମା ହେ ଅଦାନ୍ତାତ୍ମା, ଅଦାନ୍ତାତ୍ମା କହିଲେ ନିଜର ଇନ୍ଦ୍ରିୟମାନଙ୍କୁ ଯିଏ ସଂଯମ କରିପାରୁନାହାନ୍ତି, ଅସଂଯମ ଅସଂଯତ ଚିତ୍ତ ଅଦାନ୍ତାତ୍ମା, କସ୍ମାତ୍ ମୃଦମ୍ ଭଗବାନ ଅଙ୍କିତବାନ ହେ ଅସଂଯତାତ୍ମା ହେ ଅସଂଯତ ଚିତ୍ତ ଚଞ୍ଚଳ ବାଳକ, ସବୁବେଳେ ଚଞ୍ଚଳ ରହିଛନ୍ତି କୃଷ୍ଣ, ତେଣୁ ସେ ଅଦାନ୍ତାତ୍ମା ବୋଲି ତାଙ୍କୁ ସମ୍ବୋଧନ କରୁଛନ୍ତି। ହେ ଅଦାନ୍ତାତ୍ମା ତମେ କାହିଁକି କ'ଣ ପାଇଁ କସ୍ମାତ୍ ଭଗବାନ ଭକ୍ତିଦବାନ ମୃଦମ୍ ତମେ ମୃଦମ୍ ପାଇଁ ମାଟି କ'ଣ ପାଇଁ କହୁଛ ନା କେତେବେଳେ ମାଟି ନା ରହ ଏକାନ୍ତ ସ୍ଥାନରେ ଖାଇଛ, ଏକାନ୍ତ ସ୍ଥାନରେ କେହି ଦେଖିପାରିବିନି, ଏକାନ୍ତ ସ୍ଥାନରେ ସେ ମାଟି ଖାଇଛ, ରହ ରହ ମାନେ ଏକାନ୍ତ ସ୍ଥାନରେ ନା ମୁଁ ଏକାନ୍ତ ସ୍ଥାନରେ ଖାଇଲେ ଅନ୍ୟମାନେ କେମିତି ଜାଣିଲେ ବା ତମେ କେମିତି ଜାଣିଲ ନା ବଦନ୍ତି ତାବକା ହେତେ କୁମାରା, ତମର ଯେଉଁ ସାଙ୍ଗମାନେ ଅଛନ୍ତି ସୁବଳ ଶ୍ରୀରାମ ଶୁଭକୃଷ୍ଣ ମଧୁମଙ୍ଗଳ ଏମାନେ ସମସ୍ତେ କହୁଛନ୍ତି ନା ସେମାନେ ସମସ୍ତେ ଆମେ ଯେତେବେଳେ ଖେଳୁଥିଲୁ ସେମାନେ ମୋଟର ହାରିଯାଇଥିଲେ, ତେଣୁ ବର୍ତ୍ତମାନ ସେମାନେ ମୋ ନାଁରେ ମିଛ କହିବା ଆରମ୍ଭ କରିଦେଇଛନ୍ତି, ମିଛ କହିଲେ ତମେ ମୋତେ ଦଣ୍ଡ ଦେବ, ସେଥିପାଇଁ ସେ ଏଇଭଳି ଭାବରେ କଥା କହୁଛନ୍ତି ନା ଆଗ୍ରହ ଯେଉଁ କିଏ ତମର ଅଗ୍ରଜ ବଳରାମ ମଧ୍ୟ କହୁଛନ୍ତି ସେ କଥା, ତେଣୁ ବଳରାମ ମଧ୍ୟ ତାଙ୍କ ସହିତ ମିଶି ଯାଇଛନ୍ତି, ତାପରେ ଯେଉଁ କିଏ ତେଣୁ ଏହି ଭାବରେ ମାନେ କ୍ରୀଡ଼ା ଭଗବାନଙ୍କର ମଧୁର ଲୀଳା ସବୁ ବୃନ୍ଦାବନ ରହିଛି। ତେଣୁ ଆମେ ଲୀଳା ଭଗବାନଙ୍କର ବର୍ଣ୍ଣନା କରିବା। ଆ ପୂର୍ବରୁ ଯେଉଁ ବର୍ଣ୍ଣନା କରାଯାଇଛି ଯେ ସମସ୍ତେ ଆସିକି କୃଷ୍ଣଙ୍କ ବିରୁଦ୍ଧରେ କମ୍ପ୍ଲେନ୍ ଦେଉଛନ୍ତି, କ'ଣ ଯେ କମ୍ପ୍ଲେନ୍ ଦେଉଛନ୍ତି ଯେ କୃଷ୍ଣ ଏଇଭଳିଆ ଚୋରି କରୁଛି, ଏଇଭଳି ଭାବରେ ସବୁ ଆମର ସବୁ ପିଲାମାନଙ୍କୁ ପ୍ରଦାନ କରାଉଛନ୍ତି, ମହିଳା ସବୁ ଯେଉଁ ରହିଛି ସ୍ୱସ୍ଥ ରହିଛି ସ୍ୱଚ୍ଛ ଘରକୁ ସବୁ ଅପବିତ୍ର କରିଦେଉଛନ୍ତି, ଏଇଭଳିଆ ବିଭିନ୍ନ ସବୁ ସମୟରେ କୃଷ୍ଣଙ୍କ ବିରୁଦ୍ଧରେ ସବୁ ଆସି ସେମାନେ କମ୍ପ୍ଲେନ୍ କରୁଛନ୍ତି। ତେଣୁ ମା ଯଶୋଦା ସେଇଟା ବିଶ୍ୱାସ କରିନଥିଲେ, ତଥାପି ଯେତେବେଳେ ପଚାରିଲେ ସେ କହିଲେ ନା ମୁଁ ତ କୁଆଡ଼େ ଯାଉନି, ମୁଁ ସବୁବେଳେ ଏଠି ରହିଛି। ଆଉ ଭଗବାନ ଏକ ସମୟରେ ସବୁଠି ଲୀଳା କରୁଛନ୍ତି, ଭଗବାନଙ୍କ ହେଉଛି ଐଶ୍ୱର୍ଯ୍ୟ, କିନ୍ତୁ ସେମାନେ ଏକଥା କେହି ଜାଣିପାରୁନାହାନ୍ତି। ତେଣୁ ଭଗବାନ ଏଇଠି ଥିଲେ ମଧ୍ୟ ସବୁଠି ଅଛନ୍ତି, ଇଏ ହେଉଛି ଭଗବାନଙ୍କର ଐଶ୍ୱର୍ଯ୍ୟ। ଏକ ଦିଶ ସ୍ଥିତ ସାମ୍ନେ ଜ୍ୟୋତ୍ସ୍ନା ବିସ୍ତାର ହିଁ ଯଥା କ'ଣ ବ୍ରହ୍ମସ୍ୟ ଅକ୍ଷର ଶକ୍ତି ତଥେଦମ୍ ଆକିଳମ୍ ଜାଗା ବର୍ଣ୍ଣନା କରାଯାଇଛି। ଯେମିତି ଅଗ୍ନି ଗୋଟିଏ ସ୍ଥାନରେ ଥିଲେ ମଧ୍ୟ ସବୁ ତାର ଜ୍ୟୋତ୍ସ୍ନା ସବୁଠାରେ ବିସ୍ତାର ହେଉଛି। ସୂର୍ଯ୍ୟୋଦୟ କେତେ 93 ମିଲିୟନ୍ ମାଇଲ୍ ବୋଲି ପ୍ରଭୁପାଦ ମହାରାଜ କହିଛନ୍ତି, 93 ମିଲିୟନ୍ ମାଇଲ୍ ଦୂରରେ ଅଛନ୍ତି ସୂର୍ଯ୍ୟ, କିନ୍ତୁ ଆମେ ଏଠି କିରଣ ପ୍ରାପ୍ତ ହେଉଛେ, ଆଲୋକ ପ୍ରାପ୍ତ ହେଉଛେ। ତେଣୁ ସେହିଭଳି ଭାବରେ ଭଗବାନ ମଧ୍ୟ ଗୋଟିଏ ସ୍ଥାନରେ ଅଛନ୍ତି, ପରାଶ ବ୍ରହ୍ମଣ ଶକ୍ତି ଭଗବାନଙ୍କ ଏଭଳି ଶକ୍ତି ରହିଛି, ତଥେଦମ୍ ଅପ୍ରିୟମ୍ ଜଗତ ସବୁଠାରେ ଭଗବାନଙ୍କ ଶକ୍ତି ବିକ୍ଷିପ୍ତ ହୋଇକି ରହିଛି। ତେଣୁ ଭଗବାନ କୃଷ୍ଣ ତାଙ୍କର ମନ୍ଦାରରେ ଥିଲେ ମଧ୍ୟ ସେ ସବୁଠାରେ ଅଛନ୍ତି, ସବୁଠି ଲୀଳା କରୁଛନ୍ତି, ନିଜକୁ ବିସ୍ତାର କରୁଛନ୍ତି। ଭଗବାନ ଯେତେବେଳେ ବ୍ରହ୍ମା ତାଙ୍କୁ ନେଇଯାଉଛନ୍ତି, ଭଗବାନଙ୍କର ଏଇସବୁ ଲୀଳା ଦେଖି ବ୍ରହ୍ମା ମଧ୍ୟ ମୋହିତ ହୋଇଯାଉଛନ୍ତି। ତେଣୁ ମୁଁ ଟିକେ ଏଇ ଯେଉଁ ମାଟିର ଯେଉଁ ରହିଛି ତାର ଆଚାର୍ଯ୍ୟମାନେ କହିଛନ୍ତି, ଯଦି ସମୟ ମୁଁ ସେଟା କହିବି କ'ଣ ପାଇଁ ସେ ମାଟି ଖାଇଥିଲି। ତେଣୁ ଆଚାର୍ଯ୍ୟମାନେ କହିଛନ୍ତି ଯେ ଯେଉଁ ଭଗବାନଙ୍କର ସବୁ ଯେଉଁ ଲୀଳା ହେଇଛି, ଯେ ଯେଉଁ ଏକ ଦେଶ ସ୍ଥିତ ସାମ୍ନେ ପରାଶ ବ୍ରହ୍ମଣ ଶକ୍ତି ତଥିତ ଅଖିଳମ୍ ଦେବା, ଭଗବାନଙ୍କ ଶକ୍ତି ସେହିଭଳି ଭାବରେ ସବୁଠାରେ ବିଦ୍ୟମାନ ରହିଛି। ତେଣୁ ଭଗବାନ ଏକ ସମୟରେ ସବୁଠାରେ ଲୀଳା କରୁଛନ୍ତି। ତେଣୁ ମା ଯେତେ କହିଲେ ମଧ୍ୟ ଯେ ତମେ କାହିଁକି ସେଠି ଚୋରି କଲ, ତାଙ୍କ ଘରେ କାହିଁକି ଚୋରି କଲ, ତାଙ୍କ ଘରେ କାହିଁକି ଚୋରି କଲ, ନା ମୁଁ ତ ଏଇଠି ରହିଛି, ମୁଁ କୁଆଡ଼େ ଯାଇଛି ଚୋରି କରିକି, ଆମର ତ 9 ଲକ୍ଷ ଦାବି ଅଛନ୍ତି, ତାଙ୍କର ଯେତିକି କ୍ଷୀର ଯେତିକି ଲବଣୀ ଯେତିକି ଦହି ଯେତିକି ଘିଅ ହେଉଛି ସେଥିରେ ମୁଁ ତ ଖାଇପାରୁନି, ଆଉ ଅନ୍ୟମାନଙ୍କର କ'ଣ କ୍ଷୀର କରୁନି। ବିକ୍ରେତୁ କାମା ଗୋ କନ୍ୟା ମୁରାରି ପାଲା ଚିତ୍ତ ବୃତ୍ତି ଗଧ୍ୟାଧିକ ମହାପ୍ରସାଦ ଗୋଚର ଗୋବିନ୍ଦ ଦାମୋଦର ମହାନୀତି ବିଳମ୍ବ କହୁଛନ୍ତି। ଗୋପୀମାନେ ଯେତେବେଳେ ମଥୁରାକୁ ନେଇକି ଯାଉଛନ୍ତି ତାଙ୍କ ଦହି ଲହୁଣୀ ଇତ୍ୟାଦି, ବିକ୍ରେତୁ କାମା କୁଳଗୋପ କନ୍ୟା ଗୋପକନ୍ୟାମାନେ ବିକିବା ପାଇଁ ଯାଉଛନ୍ତି, କିନ୍ତୁ ମୁରାରି ପାଲା ଚିତ୍ତ ବୃତ୍ତି ତାଙ୍କର ଚିତ୍ତ କେଉଁଠି ରହିଛି, ମଥୁରା ଗଲେ ମଧ୍ୟ ବୃନ୍ଦାବନରେ ତାଙ୍କର ଚିତ୍ତ ରହିଛି, କୃଷ୍ଣ କ'ଣ କରୁଥିବେ ବର୍ତ୍ତମାନ, ଗୋଚାରଣ କରୁଥିବେ ବତ୍ସଧାରଣ କରୁଥିବେ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି ଚିତ୍ତବୃତ୍ତି। ତେଣୁ ଦଧ୍ୟା ଦୀପନ ମୁହଁ ବସାଦ ଗୋଚର ଦହି ଆଦି ଯେଉଁ ନେଇକି ଯାଇଛନ୍ତି ବୋଝେ ନେଇକି ନେଇଛନ୍ତି, ସେ କହୁନାହାନ୍ତି ଦହି ନେବ କି ଲହୁଣୀ ନେବ, ସେ କହୁଛନ୍ତି ଗୋବିନ୍ଦ ଦାମୋଦର ମହାଦେବ ଗୋବିନ୍ଦ ଦାମୋଦର ମହାଦେବ ବୋଲି ଏଇଭଳି କହିଛି ବିକ୍ରି କରୁଛନ୍ତି। ତେଣୁ ବ୍ରହ୍ମା ଭଗବାନଙ୍କର ଲୀଳା କହିଛି, ବ୍ରହ୍ମମୋହନ ଲୀଳା ଭଗବାନ ତାଙ୍କ ସାଙ୍ଗମାନଙ୍କ ସହିତ ତାଙ୍କର ଅଣ୍ଠା ମଧ୍ୟ ଗ୍ରହଣ କରୁଛନ୍ତି। ତେଣୁ ବ୍ରହ୍ମା କହୁଛନ୍ତି ସତରେ କ'ଣ କୃଷ୍ଣ ସେ କ'ଣ ସତରେ ସେହି ଭଗବାନ ଯାହା ଯିଏକି ମୋର ଆରାଧ୍ୟ, ଯାହାଙ୍କ ପାଖରେ ଆମେ ଯାଇଥିଲୁ ପ୍ରାର୍ଥନା କରିବା ପାଇଁ, ପୁରୁଷ ଆରାଧ୍ୟ ପୁରୁଷ ଯେଉଁ ବ୍ରହ୍ମ ଯେଉଁ ପୁରୁଷ ସୂକ୍ତ ମନ୍ତ୍ରୀ ପ୍ରାର୍ଥନା କରିଥିଲୁ, ଯିଏ ଆମକୁ କହିଥିଲେ ମୁଁ ବସୁଦେବଙ୍କ ପୁତ୍ର ହିସାବରେ ଆସିବି, ଇଏ କ'ଣ ସେ ପ୍ରକୃତରେ ସେଇ ନା ହଉ କି ସେ ପଳେଇଗଲେ? ସେ ଯଦି ହେଇଥାନ୍ତେ ଭଗବାନ ସହିତ ଏଭଳି ଭାବରେ କ'ଣ ଖାଦ୍ୟ ଗ୍ରହଣ କରନ୍ତେ? ଭଗବାନଙ୍କୁ ପୂଜାରୀମାନେ ଯେତେବେଳେ ଖାଦ୍ୟ ଲଗାନ୍ତି, ଭଗବାନଙ୍କୁ ରେଷ୍ଟ୍ରିକ୍ସନ୍ ରହିଛି, ଭଗବାନ ରୋଷେଇ ସାମଗ୍ରୀ ଅନୁଦାନ କରିପାରିବେ ନାହିଁ। ମୁଁ ଯେତେବେଳେ ପ୍ରଥମେ ଆସୁଥିଲି ମଧ୍ୟ କହିଥିଲେ ଡିଟି କିଚେନ୍ରେ ସେବା କରିବା ପାଇଁ, କିନ୍ତୁ ମୋତେ ମନା କରାଗଲା, ନା ନା ସେ ବ୍ରାହ୍ମଣ ଦୀକ୍ଷା ନେଇ ନା ବ୍ରାହ୍ମଣ ଦୀକ୍ଷା ନହେଲା ମୋତେ ଡିଟି କିଚେନ୍ରେ ଜଣେ ସେବା କରିପାରିବେନି, ରୋଷେଇ କରିପାରିବେନି। ଜଣେ ବ୍ରାହ୍ମଣ ନହେଲେ ଭଗବାନ ଭୋଗ ଲଗେଇ ପାରିବେନି। କେତେ ରେଷ୍ଟ୍ରିକ୍ସନ୍ ରହିଛି, କେତେ ମନ୍ତ୍ର ରହିଛି, ମନ୍ତ୍ର ଉଚ୍ଚାରଣ କଲେ ଭଗବାନ ଗ୍ରହଣ କରିବେ। ଆଉ ବ୍ରହ୍ମା ତ ନିଜେ ସ୍ୱୟଂ ସମସ୍ତ ଭେଦ ତାଙ୍କର ମୁଖରୁ ଆସିଛନ୍ତି, ତେଣୁ ସେ ଚିନ୍ତା କରୁଛି ସେଇ ଭଗବାନ କିଭଳି ଭାବରେ ତାଙ୍କର ସାଙ୍ଗ ଗୋପାଳ ମାନଙ୍କ ପାଖରୁ ଏଇଭଳି ଭାବରେ ତାଙ୍କର ଅହିଂସାକୁ ଗ୍ରହଣ କରିବେ। ତେଣୁ ସେ ଯେତେବେଳେ ତାଙ୍କର ପ୍ରଥମେ ବର୍ଷାମାନଙ୍କୁ ନେଇଯାଇଛନ୍ତି, ତାପରେ ସାଙ୍ଗ ବାରମାନଙ୍କୁ ନେଇଯାଇଛନ୍ତି, ଭଗବାନ ନିଜକୁ ବିସ୍ତାର କରିଛନ୍ତି। ଆମର ପାଇବା ଉଦ୍ଦେଶ୍ୟ ଥିଲା ସେଇଟା, ନିଜକୁ ଭଗବାନ ବିସ୍ତାର କରୁଛନ୍ତି। ତେଣୁ ଭଗବାନ ଏକ ସମୟରେ ସବୁଠାରୁ ଲୀଳା କରୁଛନ୍ତି ବୃନ୍ଦାବନରେ, 84 କୋଶ ମାଇଲ୍ ରହିଛି, 84 କୋଶ ବୃନ୍ଦାବନ, ସେଠି ଭଗବାନ ସବୁଠାରୁ ଲୀଳା ଚାଲିଛି। ତେଣୁ ଥରେ ଭଗବାନ କୃଷ୍ଣ କ'ଣ କରୁଛନ୍ତି ନା ଲହୁଣୀ ଚୋରି କରିବା ପାଇଁ ଯାଇଛନ୍ତି। ଗୋଟେ ଗୋପୀଙ୍କ ଘରେ ରୋହି ଲହୁଣୀ ଚୋରି କରିଥିଲା ବେଳେ ସେ ଗୋପୀ କୌଣସି ଏଭଳି ଉପାୟରେ ତାଙ୍କୁ ଧରିକି ବସିଲେ। ଆଜି ମୁଁ ସବୁବେଳେ କମ୍ପ୍ଲେନ୍ ଦେଉଥିଲି, ଅଭିଯୋଗ କରୁଥିଲି, କିନ୍ତୁ କୃଷ୍ଣ କେବେ ଚୋରି କେବେ ଧରିନଥିଲି, ଆଜି ଫାର୍ଷ୍ଟ ଟାଇମ୍ ପ୍ରଥମଥର ପାଇଁ ଧରିଲି। ଜଣକୁ ନେଇକି ଯାଉଛନ୍ତି କେଉଁଠିକି, ଯଶୋଦା ମାଆଙ୍କୁ ନେଇକି ଯାଉଛନ୍ତି। ସେ ଗୋପୀଙ୍କର ମଧ୍ୟ ଗୋଟେ ଛୋଟ ପିଲା ଅଛି, ସେ କୃଷ୍ଣଙ୍କ ବୟସର ଛୋଟ ପିଲା, ସେ ମଧ୍ୟ ଆନନ୍ଦ ଦେଉଛି ଯେ କୃଷ୍ଣ ସବୁବେଳେ ଚୋରି କରୁଛି, ଆଜି ଧରା ପଡ଼ୁଛି, ଭଲ ହେଇଛି, ମାଆ ଯଶୋଦା କିମ୍ବା ମାଡ଼ ଦେବେ, ଏଇଭଳି ଚିନ୍ତା କରି ସେ ମଧ୍ୟ ଖୁସି ହେଇକି ତାଙ୍କ ସହିତ ଯାଉଛି। ତେଣୁ ଗୋପୀକୁ ସେ କୃଷ୍ଣ ଏତେ ଅନୁରୋଧ କଲେ, କହିଲେ ମାଆ ବାପୁ ମୋତେ ନିଅ ନା, ମାଆ ବାପା ଦଣ୍ଡ ଦେବେ, ଧାରଣ କରିବେ, ଆଉ ମୁଁ ତମର ସବୁ ସେବା କରିବି, ତମର ଯେଉଁ ତମ ପୁଅର ମୁଁ ଯତ୍ନ ନେବି, ତମର ଯେତେ ଘର କାର୍ଯ୍ୟ ଅଛି ସବୁ କରିବି, ଏଇଭଳି ଭାବରେ ଯେତେ କହିଲେ ମୁଁ ଜମିଦାରକୁ ପାଣି ଆଣିଦେବି, ଏଇଭଳି ଭାବରେ ଯେତେ ତାଙ୍କୁ ଅନୁରୋଧ କଲେ ମଧ୍ୟ ଗୋପୀ କହିଲେ ନା, ଆଜି ମୁଁ ତୁ ଧରିଛି ମାନେ ନିଶ୍ଚିତ ଭାବରେ ଆଜି ମାଆ ଦଶଦାଙ୍କୁ ବୁଝିବି, ମୋତେ ମାଆ ଦଶ ଦଣ୍ଡ ଦେବି ଦେଖିବି ସେଇଟା, ଏଭଳି ଚିନ୍ତା କରି ଯାଇ ନେଉଛନ୍ତି। ତେଣୁ ଯେତେବେଳେ ନନ୍ଦାବେଳେ ସେ ପହଞ୍ଚିଗଲା, ସେ ଗୋପୀ ଡାକୁଛି ଯଶୋଦା ଯଶୋଦା ଏଇଭଳି ଡାକୁଛନ୍ତି। ତେଣୁ ଯଶୋଦା ଦେଖିଲେ ଜଣେ ଗୋପୀ ଆସୁଛି, ଦେଖ ଆଜି ତମେ ପୁଅକୁ ଧରିଛି, ଚୋରି କରୁଥିଲେ ତା ହାତରେ ଲହୁଣୀ ଲାଗୁଛି, ଦେଖ ଧରିଛନ୍ତି ତାକୁ। ତେଣୁ ମା ଯଶୋଦା ତାଙ୍କର କାର୍ଯ୍ୟରେ ଘର କାର୍ଯ୍ୟରେ ବ୍ୟସ୍ତ ଥିଲେ, ତେଣୁ ସେ ଦେଖିକି ଯେତେବେଳେ ଆସୁଛନ୍ତି, ସେଇ ସମୟରେ କୃଷ୍ଣ କହୁଛନ୍ତି ମୋର ହାତଟାକୁ ଏତେ ଜୋରରେ ଧରିଛ, ମୋ ହାତରେ କଷ୍ଟ ହେଲାଣି, ତମେ ଏ ମାଙ୍କର ହାତରେ ଛାଡ଼ିକି ଡାଙ୍କର ହାତରେ ଧର କହିଲା ବେଳେ ସେ କଥା ଠିକ୍ ଅଛି ତାହେଲେ ଦିଅ, ତ ଡାଙ୍କର ହାତ ଧରିବା ବେଳକୁ ସେ କ'ଣ ତା ପୁଅର ହାତକୁ ଧରିଦେଲେ, ତାଙ୍କ ନିଜ ପୁଅର ହାତକୁ ଧରିଦେଲେ। ତେଣୁ କୃଷ୍ଣ ଚାରିଆଡ଼େ ସେ ଯାଇଛନ୍ତି, ତେଣୁ ମା ଦଶଦା ଆସି ପହଞ୍ଚିଲା ଦେଖିଲା ବେଳକୁ ଗୋପୀ ତାର ନିଜ ପୁଅକୁ ଆଣିକି ଆସିଛି। ତେଣୁ ମା ଦଶଦା କହିଲି ଆରେ ତୁ କ'ଣ ତୋ ନିଜ ପୁଅକୁ ଆଣିକି ଆସିଛୁ, ତୁ କ'ଣ ପାଗଳ ହେଲୁ କି, ମୋ ପୁଅ କ'ଣ ଚୋରି କରିଛି ବୋଲି କହୁଛୁ, ମୋ ପୁଅ ତ ନାଇଁ, ମୋ ପୁଅ ତ ମୋ ପାଖରେ ଅଛି। ତେଣୁ ସେ ଗୋପୀ ଜଣ ଦେଖିଲା ବେଳକୁ ନିଜ ପୁଅକୁ ଏଇଭଳି ଭାବରେ ଭଗବାନଙ୍କର ବାଲ୍ୟଲୀଳା, ବହୁତ ସୁନ୍ଦର ସୁନ୍ଦର ବାଲ୍ୟଲୀଳା, ବହୁତ ଆଚାର୍ଯ୍ୟମାନେ ବହୁତ କବିମାନେ ବହୁତ ସୁନ୍ଦର ଭାବରେ ସବୁ ରଚନା କରିଛନ୍ତି। ଆଉ ଗୋଟେ ଥର ଭଗବାନ କ'ଣ କରୁଛନ୍ତି, ଆ ପରେ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଭଗବାନଙ୍କର ଏ ଯେଉଁ ଭଗବାନ ମା ଯେଉଁ ବନ୍ଧନ କରିବେ ତାଙ୍କୁ, ଲହୁଣୀ ଯେଉଁ ମାଟି ହାଣି ଭାଙ୍ଗିଦେବେ, ଲହୁଣୀ ଭାଙ୍ଗିଦେବେ, ଏସବୁ ନବମ ଅଧ୍ୟାୟ ସବୁ ବର୍ଣ୍ଣନା କରାଯିବ। ତେଣୁ ଗୋଟେ ଥର ଭଗବାନ କ'ଣ କରୁଛନ୍ତି ନା ମା ଯଶୋଦା ଯେଉଁ କ୍ଷୀର ରଖିଛନ୍ତି, କ୍ଷୀରରେ ସବୁ ସର ପଡ଼ିଛି, ସେ ସର ସବୁ ରହିଛି, ସେ ସରକୁ ନେବେ, ତାପରେ ସବୁ ଲହୁଣୀ ହବ, ଏସବୁ ବିଭିନ୍ନ ପ୍ରକାର କାର୍ଯ୍ୟ ସବୁ ରହିଛି, ଦୁଗ୍ଧ ପ୍ରଣ ସବୁ ହବ। ତେଣୁ ଭଗବାନ କ'ଣ କରୁଛନ୍ତି ନା ସେ ସରକୁ ଖାଇବେ, ବିରାଟ ହାଣ୍ଡି ରହିଛି ସରକୁ ଭଗବାନଙ୍କର ଖାଉସନ୍ ବସିକିରି ତେଣୁ ମା ଯେତେବେଳେ ଦେଖିଦେଲେ କହିଲେ ଏତେ ବିରାଟ ପ୍ରକାର ହାଣ୍ଡି ରହିଛି, ତା ଦେହରେ ଏତେ କ୍ଷୀର ଅଛି, ତା ଦେହରେ ସେ ସରୁକୁ ସେ ନିଜେ ସବୁ କୃଷ୍ଣ ଖାଇଦେଉଛି। ନଈ ଠାକୁର ଦ୍ୱାରା ମୁଁ ଭଗବାନ ଭୋଗ ଲଗେଇକି ଶାରଦାଙ୍କୁ ଭୋଗ ଲଗେଇକି ଏଇଭଳିଆ ଚିନ୍ତା କରି ଯେତେବେଳେ ଆସିକି ପହଞ୍ଚନ୍ତି କହୁଛନ୍ତି ତୁ କୃଷ୍ଣ ତୁ କାହିଁକି ଏସବୁ ଇଭେଣ୍ଟ କାର୍ଯ୍ୟ କରୁଛୁ ନା। ମୁଁ ଦେଖିଲି ଏ ଯେଉଁ ମାଟି ହାଣ୍ଡି ଥିଲା କ୍ଷୀର ରହିଥିଲା ଏଥିରେ ବିଲି ଆସି କ୍ଷୀର ପିଇବାକୁ ବସିଥିଲା, ତେଣୁ ବିଲି ଆସିକରି ସେ ଯେଉଁ ଡକ୍ଟର ରହିଛି ଉପରେ ଯେଉଁ ଘୋଡ଼ାଣ ରହିଛି ସେ ଘୋଡ଼ାଣକୁ ପେଳି ଦେଇକି କ୍ଷୀର ପିଇବାକୁ ବସିଥିଲା, ତେଣୁ ମୁଁ ଆସି ସାଙ୍ଗେ ସାଙ୍ଗେ ଘୋଡ଼େଇ ଦେଇଛି ନା। ମୁଁ ତ ଏଠାରେ ଘୋଡ଼ାଣି ରଖିନଥିଲି, ଆଉ କେଉଁ ବି ଘୋଡ଼ାଣି ଆସି ପିଲା ବୁଲି ଆସିକି ଗଲା ବିଲି କାହିଁକି ନା ନା ମୁଁ ଆସିବାଟା ଘୋଡ଼ାଣି ଥିଲା ଘୋଡ଼ ପଡ଼ିଗଲା ଆଉ ବିଲି ଚାଲିଗଲା ନା। ତୁ ତୋ ହାତରେ ଯେଉଁ ଖାଦ୍ୟ ଯେଉଁ ସର ଡାକିଛି ମୁହଁରେ ସବୁ ସର ଡାକିଛି ତୁ ଖାଇଛୁ ତାର ନା ନା ମୁଁ ଖାଇନି। ସେ ସରରେ ଗୋଟେ ମାଛିଟେ ପଡ଼ିଯାଇଥିଲା, ତେଣୁ ସେ ମାଛିଟା କାଢ଼ିବା ପାଇଁ ମୁଁ ଯାଇକି ହାତଟା ନେଇଥିଲି ମାଛିଟା କାଢ଼ୁଥିଲି ନା। ଯଦି ମାଛିଟା କାଢ଼ୁଥିଲି ହାତରେ ଆଣିଲୁ ତା ପାଟିରେ କେମିତି ଲାଗିଲା ସର କେମିତି ଲାଗିଲା ନା। ମୁଁ ଯେତେବେଳେ ମାଛିଟା କାଢ଼ୁଥିଲି ସେତେବେଳେ ମୋ ପାଟିରେ ଗୋଟେ ପିମ୍ପୁଡ଼ି ଚାଲିଥିଲା, ସେ ପିମ୍ପୁଡ଼ିକି ବାହାର କରିବା ପାଇଁ ମୁଁ ପାଟିରେ ହାତ ମାରିଦେଲି। ଭଗବାନଙ୍କର ବହୁତ ବାଲ୍ୟଲୀଳା ରହିଛି, ଯେଉଁ ବାଲ୍ୟଲୀଳାକୁ ମୁଁ ନେଇ ମହାତ୍ମା କହିବ ବହୁତ ଋଷିମାନେ ମଧ୍ୟ ବହୁ କବିମାନେ ସୁନ୍ଦର ଭାବରେ ରଚନା କରିଛନ୍ତି ସେଇ କଥାକୁ। ମୁଁ ନେଇ ମହାତ୍ମା କହିବ ମୁଁ ମାଖନ ଖାଇ ନାହିଁ, ପୁଣି ସେ କହିଲେ ମୁଁ ନେଇ ମାଖନ ମୁଁ ହିଁ ମାଖନ ଖାଇଛି। ଏଭଳି ଭାବେ କବିମାନେ ଭଗବାନଙ୍କ ଲୀଳା ବର୍ଣ୍ଣନା କରିଛନ୍ତି, ଭଗବାନଙ୍କର ଯେଉଁ ମଧୁର ଲୀଳା ବାଲ୍ୟଲୀଳା ଅର୍ଥ ମଧ୍ୟରେ ସେ ବର୍ଣ୍ଣନା କରାଯାଇଛି। ଏ ବାଲ୍ୟଲୀଳା ଦେଖି ପରୀକ୍ଷିତ ମହାରାଜ ଶୁଣିକିରି ଚତୁର୍ଥ ଦିନରେ ପରୀକ୍ଷିତ ମହାରାଜ ଶୁଣି ସେ ଆଶ୍ଚର୍ଯ୍ୟ ହେଉଛନ୍ତି, କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ କରିନାହାନ୍ତି ପରୀକ୍ଷିତ ମହାରାଜ ଭଗବାନଙ୍କ ଲୀଳା ସବୁ ଶୁଣୁଛନ୍ତି। ସେ ବହୁତ ସେ କହୁଛନ୍ତି ନ ଯେଉଁ ଚୁନା ନ ବାହାରୁତେ ତ୍ୟକ୍ତ ଦମପି ନ ବାହାରୁତେ, ଯଦି କେତେବେଳେ ସୁଖଦେବ ଗୋସ୍ୱାମୀ ଚିନ୍ତା କରୁଛନ୍ତି କେତେ ଦିନ ହେଇଗଲାଣି ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, ତେଣୁ ସେ ଟିକେ ବିଶ୍ରାମ ନିଅନ୍ତୁ ବା କିଛି ଜଳ ନିଅନ୍ତୁ ଏଇଭଳିଆ ଚିନ୍ତା କରୁଛନ୍ତି, ତେଣୁ ସେତେବେଳେ ପରୀକ୍ଷିତ ମହାରାଜ କହୁଛନ୍ତି ଚତୁର୍ଥ ଦିନରେ କହୁଛନ୍ତି ଯେ ଏଇ ଯେଉଁ କ୍ଷୁଧା ଯେଉଁ ରହିଛି ଯେଉଁ କ୍ଷୁଧାକୁ ସହ୍ୟ କରିବା ବହୁତ କଷ୍ଟ, କିନ୍ତୁ ମୁଁ ଯଦିଓ କୌଣସି ଜଳ ଗ୍ରହଣ କରିନାହିଁ ତଥାପି ମୋତେ କ୍ଷୁଧାଟା ବାଧ ଦେଉନାହିଁ, ଯେତ ତମକୁ ନ ବାହାରତେ ପିବନ୍ତ ମୁଖାମୃତମ ଚିନ୍ତମ ହରି କଥାମୃତମ। ମୁଁ ଆପଣଙ୍କ ମୁଖପଦ୍ମରୁ ଯେଉଁ ହରି କଥାମୃତ ପାଳନ କରୁଛି ତେଣୁ ମୋତେ ଆଉ କୌଣସି କ୍ଷୁଧା ବା କୌଣସି ତୃଷା ହେଉନାହିଁ, ତେଣୁ ଏହିଭଳି ଭାବରେ ଅନେକ ବାଲ୍ୟଲୀଳା ସବୁ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ଭଗବାନଙ୍କର ଏ ଯେଉଁ ବୃଦ୍ଧ ଭକ୍ତଣ ଲୀଳା ଯେଉଁ ବ୍ରଜରାଜକୁ ସେ ଭଗବାନ ଭକ୍ତଣ କରିଛନ୍ତି ଆଚାର୍ଯ୍ୟମାନେ ତାକୁ ବହୁତ ପ୍ରକାର ଟୀକା ଦେଇଛନ୍ତି, ଭଗବାନ କାହିଁକି ବୃଦ୍ଧ ଭକ୍ତଣ କଲେ ସେହି ଲୀଳା ମଧ୍ୟ ମହାପ୍ରଭୁ କରିଛନ୍ତି। ଚୈତନ୍ୟ ଚୈତନ୍ୟ ପ୍ରଥମ ଅଧ୍ୟାୟ ଆଦିଲୀଳା 14 ଶ୍ଳୋକରେ ମଧ୍ୟ 14 ଅଧ୍ୟାୟରେ କୁହାଯାଇଛି, ତେଣୁ ଆମର ସମୟ ନାହିଁ ଆମେ ଖାଲି କେବଳ କି କହିବା ଯେ ବ୍ରଜରଜ ବ୍ରଜରଜ ହେଉଛି ବହୁତ ମହାନ ବ୍ରଜରଜ। ମୁଁ ଯେଉଁ କହିଲି ବ୍ରହ୍ମା ଯେତେବେଳେ ନେଇଯାଇଛନ୍ତି ତାଙ୍କର ସାଙ୍ଗ ବାଳକମାନଙ୍କୁ ବର୍ଷାମାନଙ୍କୁ ନେଇଯାଇଛନ୍ତି, ଭଗବାନ ନିଜକୁ ସେ ସମସ୍ତ ବାଳକ ଏବଂ ସମସ୍ତ ବର୍ଷା ହିସାବରେ ନିଜକୁ ବିସ୍ତାର କରିଛନ୍ତି, ତେଣୁ ନିଜକୁ ବିସ୍ତାର କରି ସେ ବୃନ୍ଦାବନରେ ତାଙ୍କର ଖାଲି ପାଦରେ ସେ ଖାଲି ପାଦରେ ସେ ଚାଲିଛନ୍ତି ସେ ବୃନ୍ଦାବନରେ, ତେଣୁ ସବୁଠି ଭଗବାନଙ୍କର ପାଦ ପଦ୍ମ ରହିଛନ୍ତି, ପାଦ ପଦ୍ମର ଚିହ୍ନ ସବୁ ରହିଛି, ତାଙ୍କର ଡାହାଣ ପାଦରେ 11 ଚିହ୍ନ ରହିଛି, ବାମ ପାଦରେ 8 ଚିହ୍ନ ରହିଛି, ଏଇ ଯେ 19 ଚିହ୍ନ ରହିଛି, ଏଇ ଚିହ୍ନରୁ ଜାଣି ଭଗବାନଙ୍କୁ ଜାଣିବେ ଯେଉଁ ଭଗବାନ ବୋଲି ଭଗବାନଙ୍କୁ ଜାଣିବା ପାଇଁ ଯେଉଁ ରହିଛି ଗୋଟେ ହେଉଛି ଦ୍ୱାଦଶ ଲକ୍ଷଣ ଆଉ ଗୋଟେ ସ୍ୱରୂପ ଲକ୍ଷଣ, ଇଏ ଭଗବାନଙ୍କ ସ୍ୱରୂପ ଲକ୍ଷଣ ସବୁ ରହିଛି। ଆଜିକାଲି ବହୁତ ଭଗବାନ ବାହାରି ଯାଇଛନ୍ତି, ତାଙ୍କ ପାଦରେ ଏସବୁ ଚିହ୍ନ ଅଛି କି? ତେଣୁ ବ୍ରଜରଥ ହେଉଛି ବହୁତ ମହାନ, ତାଙ୍କର ପ୍ରଥମ ସମୟ ଦଶମ ଅଧ୍ୟାୟରେ ମଧ୍ୟ ପୁରୀ ନାରୀମାନେ ଏସବୁ ବର୍ଣ୍ଣନା କରିଛନ୍ତି। ଭଗବାନ ସେ ବ୍ରଜଭୂମିରେ ଚାଲିକରି ସେ ବ୍ରଜବନ୍ଧୁଙ୍କୁ ବହୁତ ବ୍ରଜଗୁଡ଼ିକୁ ବ୍ରଜକୁ ବହୁତ ମହାନ କରିଦେଇଛନ୍ତି। ତେଣୁ ରଜର ଆଉ ଗୋଟେ ଅର୍ଥ ହେଉଛି ରଜ ଗଣ। ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହିଛି, ସତ୍ଵ ରଜ ଗଣ, ଏ ରଜଗୁଣ ମଧ୍ୟ ଏଇ ରଜ ଶବ୍ଦରେ ରହିଛି, ରଜ ଶବ୍ଦରେ ରଜଗୁଣ ମଧ୍ୟ ରହିଛି। ତେଣୁ ଭଗବାନ ଯେଉଁ ବ୍ରଜରଥକୁ ନେଉଛନ୍ତି, ଆ ପରେ ଭଗବାନ ସବୁ ବହୁତ ଅସୁର ମାର୍ଗ ଲୀଳା ସବୁ କରିବେ। ଗୋଟିଏ କେବଳ ହତ୍ୟା କରିଛନ୍ତି, ତା ପୁତଳାକୁ ଛଅ ଦିନରେ ହତ୍ୟା କରିଛନ୍ତି, କିନ୍ତୁ ବା ଆଉ ତିନି ମାସରେ ସବୁ ସତର ମାସରେ ଇତ୍ୟାଦି ବା ପୁନରାପ ଇତ୍ୟାଦି ବଧ କଲେ, କିନ୍ତୁ ଆହୁରି ଅନେକ ଅସୁରକୁ ସେ ମାରିବେ, ଭବିଷ୍ୟତରେ ମଧ୍ୟ ବହୁତ ଅସୁରକୁ ମାରିବେ। ତେଣୁକରି ସେ ରଜ କିଛି ନେଉଛନ୍ତି, ରଜଗୁଣ ପ୍ରାପ୍ତ ହେଉଛନ୍ତି। ଭଗବାନଙ୍କ ଶୁଦ୍ଧ ସତ୍ଵ ସ୍ତରର ଏହିସବୁ କାର୍ଯ୍ୟ ହେଉଛି ରଜଗୁଣର, ରଜଗୁଣ ତମଗୁଣର କାର୍ଯ୍ୟ ସବୁ। ତେଣୁ ଏହି ରଜଗୁଣ ତମଗୁଣ କାର୍ଯ୍ୟ କରିବା ପାଇଁ ଭଗବାନ କିଛି ବ୍ରଜରଥ ଗ୍ରହଣ କରୁଛନ୍ତି। ଆଉ ମଧ୍ୟ କେତେକ ଆଚାର୍ଯ୍ୟ କହିଛନ୍ତି ଯେ ଭଗବାନ ଯେଉଁ ବ୍ରଜରଥକୁ ଗ୍ରହଣ କରିଛନ୍ତି, ତାର କାରଣ ହେଉଛି ଭଗବାନଙ୍କର ଶରୀର ଭିତରେ ଅନେକ ଜୀବ ଅଛନ୍ତି, କୋଟି କୋଟି ଜୀବ ଅଛନ୍ତି। ତେଣୁ ସେମାନେ ମଧ୍ୟ ଏ ବ୍ରଜରଥ ପାଇବା ପାଇଁ ଭଗବାନ ପ୍ରାର୍ଥନା କରୁଛନ୍ତି। ତେଣୁ ଭଗବାନ ଏ ଯେଉଁ ବ୍ରଜରଥ ନେଉଛନ୍ତି, ବ୍ରଜର ମୃତ୍ତିକା ଗ୍ରହଣ କରୁଛନ୍ତି, ତେଣୁ ସେଥିପାଇଁ ସେଥିରେ ତାଙ୍କ ଅନ୍ତର ଭିତରେ, ତାଙ୍କ ଶରୀର ଭିତରେ କୋଟି କୋଟି ଜୀବ ଅଛନ୍ତି, ସେମାନେ ଧନ୍ୟ ହୋଇଯାଉଛନ୍ତି ଏ ବ୍ରଜରଥ ପ୍ରାପ୍ତ ହୋଇକି। ତେଣୁ ସେହି ଲୀଳା ମଧ୍ୟ ଆମ ଚୈତନ୍ୟ ଚରିତାମୃତରେ ମହାପୁରୁଷ ପ୍ରଭାବ କରିଛନ୍ତି। ଆଦି ଲୀଳା ଚୌଦ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମର ସମୟ ନାହିଁ, ଆମେ ବର୍ଣ୍ଣନା କରିପାରିବାନି, ସେଥିପାଇଁ ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀ ମହାଗୌତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ତାଇ ଗୌତମାନନ୍ଦୀ।